ଅଞ୍ଜଳି ଦଳେଇ କହୁଛି ନାଲକୋ ବସ୍ତିରୁ ଷୋହଳ ନମ୍ବର ୱାର୍ଡରୁ। ଆଉ ପାଣି ଅସୁବିଧା ହଉଛି, ପାଣି ଆସୁନି, ବେଳେ ବେଳେ ଆସୁଛି ବେଳେ ବେଳେ ଆସୁନି, ବନ୍ଦ ହେଇଯାଉଛି। ଆମେ ବି ଯାଇଥିଲୁ ଅଫିସ୍ କି ଫୋନ୍ କରିଥିଲୁ କି ଯାଇଥିଲୁ, ପାଞ୍ଚ ଛଅ ଜଣ ଯାଇଥିଲୁ କିନ୍ତୁ ସେମାନେ କିଛି ଶୁଣିଲେନି। ଭାରି ପାଣି ଅସୁବିଧା ହଉଛି, ସକାଳୁ ବି ଆସୁନି, ଯେମିତି ରାତିରେ ବି ଆସୁନି, ଦିନ ଯାକ ବି ଏମିତି ପାଣି ଆସୁନି। ସତରେ ପୁରା ଦୁଇ ଦିନ ତିନି ଦିନ ପର୍ଯ୍ୟନ୍ତ ବି ବନ୍ଦ ରହୁଛି। ସକାଳୁ ସାତଟାରେ ଦେଇ ଦଉଛନ୍ତି, ଆଠଟା ହେଇନଥିବ, ପାଞ୍ଚଟାରେ ଦେଇ ଦଉଛନ୍ତି, ସାତଟାରେ ବନ୍ଦ ହେଇଯାଉଛି। ଆଉ ରୋଷେଇ ଚବିଶ ଘଣ୍ଟା କହିଲେ କିନ୍ତୁ ଚବିଶ ଘଣ୍ଟା ନାହିଁ, କାମ କରିବାକୁ ପଳଉଛି କିନ୍ତୁ ପାଣି ନାହିଁ। ଛୋଟ ପିଲାମାନେ ଗାଧେଇବି କେମିତି, ରୋଷେଇ ବାସ ହବ କେମିତି, ଖାଇବୁ ପିଇବୁ କେମିତି, ପୁଣି ଆମେ ହଇରାଣ ହଉଛୁ। ଟିକେ କମ୍ପ୍ଲେନ କରିବାକୁ ବି ଯାଇଥିଲୁ, ସେ ଶୁଣିଲେନି। ଡ୍ରେନ ପାଞ୍ଚ ଦିନ ହେଲା ପଡିଲାଣି କିନ୍ତୁ ସଫା କରିକି ରଖିଦେଇଛନ୍ତି, ଗାଡି ମଟର ଯିବା ପାଇଁ ଅସୁବିଧା ହଉଛି। ଏବେ ଗୋଟେ ଆକ୍ସିଡେଣ୍ଟ ବି ହେଇଗଲା ଏଇ ଡ୍ରେନ ମାଟି ସକାଶେ, ହଁ କାଲି ଜଣଙ୍କର ବାଇକ୍ ଧକ୍କା ହେଇକି ଆକ୍ସିଡେଣ୍ଟ ହେଇଯାଇଛି, ମାଟି ଗୁଡା ନେଇଗଲେ ଭଲ ହୁଅନ୍ତା। ଆଉ ଗୋଟେ ପଥର ବି ଗଦା ହେଇଛି, ସେଠି ବି ଗାଡି ବି ଯାଇପାରୁନି, ହଁ ରାସ୍ତା ବି ବହୁତ ଅସୁବିଧା ହଉଛି, ପାଣିଟା ଟିକେ ବହୁତ ଅସୁବିଧା ହଉଛି। ସେଇଟା ଟିକେ ଦୟାକରି ପାଣିଟା ଟିକେ ଛାଡନ୍ତୁ, ଆମେ ଟିକେ ଉପକୃତ ହବୁ। ଆସିଲେ ଯୋଉ ଖୋଳିକି ଯାଇଛନ୍ତି ମାଟି ଗଦେଇଛନ୍ତି, କିନ୍ତୁ ପାଣି ଡ୍ରେନ ସଫା ହେଇନି, ଅଧା ଖୋଳି ଦେଇଛନ୍ତି, ପାଣି ଯେମିତି ଅଛି ସେମିତି ଅଛି, ସ୍ମେଲ ହଉଛି ପୁରା, ସ୍ମେଲରେ ବି ରହି ହଉନି। ତାଙ୍କୁ ଆମେ ବି କମ୍ପ୍ଲେନ କରିଥିଲୁ, କହିଲୁ ପାଣି ଯାଉନି ଆଉ ଏମିତି କଣ ନା, ହଁ ପାଣି ଯିବନି ଏମିତି ରହିବ, ସେମିତି କହିଦେଇକି ମାଟି ଗଦେଇ ଦେଇକି ପଳେଇଲେ। ଆମେ ବି ରହୁଛୁ ନା ନାଇଁ ପିଲା ଛୁଆ।